ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 49ତମ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 8ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି, ସାରା ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଓ ସିଏନ୍ଜି ଯୋଗାଣ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ମିଳିଛି। ବୈଠକରେ ବଲାଙ୍ଗୀରରେ ଅତ୍ୟାଧୁନିକ ସୂତାକଳ, କଟକ କାଠଯୋଡ଼ିରେ ନୂଆ ସେତୁ, ବହୁତଳ କୋଠା ପଞ୍ଜୀକରଣ କ୍ଷେତ୍ରରେ ସଂସ୍କାର ଭଳି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସେସ୍ ରୁଲ୍ 2012 ତାର ସଂଶୋଧନ, ଓଡ଼ିଶା ଷ୍ଟେଟ୍ ଏଲାଇଡ୍ ଆଣ୍ଡ ହେଲ୍ଥ କେୟାର କାଉନ୍ସିଲ୍ ରୁଲ୍ 2026, ଡକ୍ଟର ମାନଙ୍କ ପାଇଁ ରେଗୁଲେସନ ପାଇଁ ଗୋଟିଏ ନ୍ୟାସନାଲ ମେଡିକାଲ କମିଶନ ଅଛି, ଓଡ଼ିଶା ଟ୍ରାନ୍ସପୋର୍ଟ ଟ୍ରାଫିକ୍ ଆଣ୍ଡ ଏନ୍ଫୋର୍ସମେଣ୍ଟ ରୁଲ୍ସ 2026 ଚେଞ୍ଜ ଯୋଉ କରିଥିଲେ ତାକୁ ସବୁକୁ ମିଶାଇକରି ଗୋଟେ ନୂଆ ରୁଲ୍ କରିଦେଇଛନ୍ତି। ଯୋଉ ଭୁବନେଶ୍ୱର ଏୟାରପୋର୍ଟ ଟୁ ନନ୍ଦନ କାନନ ଅଲରେଡି 8 ଲେନ୍ କରାଯିବ, ଡାଇରେକ୍ଟ ଫାଷ୍ଟ କନେକ୍ଟିଭିଟି କଟକ ସିଟିକୁ ହେବ।
ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି। ତାମିଲନାଡୁରେ 234 ବିଧାନସଭା ଆସନ ପାଇଁ 4023 ଜଣ ଏବଂ ପଶ୍ଚିମବଙ୍ଗ ବିଧାନସଭାର 152 ଆସନ ପାଇଁ 1478 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ମଧ୍ୟରେ ଅନୁଷ୍ଠିତ ଆଭାସୀ ବୈଠକରେ 2025-26 ରବି ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନା ଅଧୀନରେ ଡାଲି ଓ ତୈଳବୀଜ କ୍ରୟକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁଗ, ବିରି ସହ ସୂର୍ଯ୍ୟମୁଖୀ, ଚିନାବାଦାମ ଓ ସୋରିଷକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ରାଜ୍ୟର ଚାଷୀମାନେ 1428 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ପାଇବେ। ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆମେରିକାର କନସୁଲ ଜେନେରାଲ ସୁଶ୍ରୀ ଲୌରା ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ଅକ୍ଷୟ ଶକ୍ତି, ସେମିକଣ୍ଡକ୍ଟର ନିର୍ମାଣ ଓ ରାଜ୍ୟର ପର୍ଯ୍ୟଟନ ବିକାଶ ଉପରେ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବ୍ୟାଟେରୀ ଷ୍ଟୋରେଜ୍କୁ ସୌର ପ୍ରକଳ୍ପ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଉଭୟ ଉପକୂଳ ଅଞ୍ଚଳର ଖଣିଜ ସମ୍ପଦ, ଶିଳ୍ପ ଓ ପୁଞ୍ଜିନିବେଶ ବୃଦ୍ଧି ଏବଂ ଷ୍ଟାର୍ଟଅପ୍ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 7ଟି ବିଭାଗର 4623 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ରାଜ୍ୟ ସରକାର 2000 ମସିହାର ବୃତ୍ତିଗତ ଟିକସ ବା ପ୍ରଫେସନାଲ ଟ୍ୟାକ୍ସ ଆଇନକୁ ରଦ୍ଦ କରିଛନ୍ତି। ଏନେଇ ଜାରି ଅଧ୍ୟାଦେଶ ଏପ୍ରିଲ 1ରୁ ଲାଗୁ ହେବ। ଓଡ଼ିଶାରେ ବୃତ୍ତି, ଚାକିରି କିମ୍ବା ବ୍ୟବସାୟ ଉପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ବୃତ୍ତିଗତ ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେର ଚୂଡ଼ାନ୍ତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ପ୍ରଥମ ଦିନରେ 6ଟି ତହସିଲରେ 160ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଛି। ଜିଲ୍ଲାର 999 ଗ୍ରାମ ମଧ୍ୟରୁ 608 ଗ୍ରାମରେ ସର୍ଭେ ଶେଷ ହୋଇଛି। ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ମାସିକ ବୈଠକରେ ଟ୍ରାଫିକ୍ ବ୍ୟବସ୍ଥାରେ ସଂସ୍କାର ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅସମ୍ପୂର୍ଣ୍ଣ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରିରେ ପୋଷଣ ପକ୍ଷ ପାଳିତ ହୋଇଛି। ମା ଓ ଶିଶୁଙ୍କ ପାଇଁ ସୁଷମ ଖାଦ୍ୟାଭ୍ୟାସ ଓ ପୋଷଣ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ପାଇଁ ବିଶିଷ୍ଟ ପର୍ବତାରୋହୀ ଓ ସମାଜସେବୀ ସମୀରା ଖାନ କସ୍ତୁରବା ଗାନ୍ଧି ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ସଚେତନ କରାଇଛନ୍ତି। ସୁବର୍ଣ୍ଣପୁରରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଆଲୋଚନାଚକ୍ରରେ ଜିଲ୍ଲାପାଳଙ୍କ ସମେତ ପରିବେଶବିତ୍, ଗବେଷକ ଓ ଛାତ୍ରଛାତ୍ରୀମାନେ ଜଳସମ୍ପଦ ସଂରକ୍ଷଣ ଓ ନବୀକରଣୀୟ ଶକ୍ତି ବ୍ୟବହାର ଉପରେ ଆଲୋଚନା କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗତକାଲି 25 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 44.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା ରବିବାରଠାରୁ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟର କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଥିବା ବେଳେ କେତେକ ସ୍ଥାନରେ ସକାଳୁଆ ସ୍କୁଲ ହେଉଛି। ବ୍ରହ୍ମପୁରରେ ସିଏମ୍ କପ୍ 2026ର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲାସ୍ତରୀୟ 14 ବର୍ଷରୁ କମ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ହୀରାକୁଦ ଆଥଲେଟିକ୍ସ ଆସୋସିଏସନ୍ ଓ ବ୍ଲୁ ଡାଇମଣ୍ଡ କ୍ଲବ୍ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।